हेलो प्रेम सर, आज भी आउ थी पीके आस।
ठीक अच्छे, आई एम कमिंग।
अरे मो फोन
धना धना टे फोन टाइम
ठीक अच्छे मस्त।
हेलो, मु प्रीति कहूँ। टिके आसी पारिबो किछि समय पई?
बहुत लेट करि दे न।
जो सांगे त लाइफ रो टिक्कि निक्की डिटेल्स मते कहुतला, तारो सुख दुख सब किछ मो सहित शेयर करथला। से आज ता जीवन रो एते बड़ो डिसिजन मते लुचे के रखि पाला। भाबिला मु किछ जानि पारिबिनी।
जेबेठु तो आखिरे लोह देखिछ, मु सब जेहर पछरे पड़िछि। मु जानि पारुनि से झियो तते एते बड़ो धोखा दे सल्ला परे भी तू ताको एते जोर चुकाई कि
से झियो के जानिछु? से छोटो बड़ो नैना।
ଭାବିଥିଲି ତତେ ଆଉ ତାକୁ ସରପ୍ରାଇଜ୍ ଦେବି, ହେଲେ ସେ ଆଉ ଆଗ ଭଳିଆ ନାହିଁ, ବହୁତ ଚେଞ୍ଜ ହେଇସାରିଛି। ତାକୁ ଏବେ ଭଲ ପାଇବା ଦରକାର ନାହିଁ, ଭଲ ଲାଇଫ୍ ଷ୍ଟାଇଲ୍ ଦରକାର, ସେଥିପାଇଁ ସେ ମୋଠୁ ଅଲଗା ହେଇଯାଇଛି। ମୁଁ ଚାହିଁଥିଲି ସେଇଦିନ ହିଁ ତାକୁ ସବୁ ସତ କଥା କହିପାରିଥାନ୍ତି, ହେଲେ କିଛି ଲାଭ ନାହିଁ, ଟ୍ରୁ ଲଭ୍ ଏ ଦୁନିଆରେ ଏକ୍ଜିଷ୍ଟିଂ କରୁନି।
ପାଖକୁ ସେ ତ ଏବେ ଆଉ କାହାର ରହି ସାରିଲାଣି।
ଆଗରୁ କହିଲଣି କ'ଣ ପାଇଁ, କ'ଣ ପାଇଁ ସବୁ ଜାଣିକି ଚୁପ୍ ଥିଲ? ସରି, ମୁଁ ତୁମକୁ କଷ୍ଟ ଉପରେ କଷ୍ଟ ଦେଇଛି।
ପ୍ରୀତି, ଗୋଟେ ବ୍ୟାଡ୍ ନ୍ୟୁଜ୍।
କ'ଣ?
ପ୍ରେମ ସାର୍ ଆଉ ନାହାନ୍ତି, ସେ ସୁସାଇଡ୍ କରିଦେଇଛନ୍ତି।
ମାରିଦେଲ ନା ଗୋଟେ ନିରୀହ ପିଲାକୁ, ଏବେ ଖୁସି ତ? ଆଚ୍ଛା, ମୁଁ ଜାଣିପାରୁନି, ସେ ଯଦି ଜାଣିନି ତୁ ତାର ପିଲାବେଳର ପ୍ରେମ ବୋଲି, ହେଲେ ସେ ତତେ ଏକ୍ସେପ୍ଟ କେମିତି କଲା?